ପବିତ୍ର ନବକଳେବର ଓ ରଥଯାତ୍ରା ଉପଲକ୍ଷେ ସ୍ମୃତିପ୍ରିୟା ପ୍ରଡକ୍ସନରେ ମୁକ୍ତିଲାଭ କଲା ଶ୍ରୀମତୀ ଗାୟତ୍ରୀ ଏବଂ ଶ୍ରୀ ଶିଶିର ପାଢ଼ୀଙ୍କ ପ୍ରଯୋଜିତ ଭକ୍ତିପୂର୍ଣ୍ଣ କାଳିଆ ଭଜନ ତିନି ମୂରତି। ସଙ୍ଗୀତ ସୁଶୀଲ ସେନାପତି। ଗୀତ ରଚନା ସାସମଲ ମାନସ। କଣ୍ଠ ରାଜା।
କେମିତି ଅଛ ହୋ କଳା ଗୋସାଇଁ, ମୁଁ ସେମିତି ଅଛି, ମୁଁ ସେମିତି ଅଛି, ମୁଁ ସେମିତି ଅଛି, ଯେମିତି ରଖି ଅଭାବି କରିଛ ବୋଲି ଅଭିଯୋଗ ନାହିଁ, ଅଭିମାନ ବୁଝିବ ମୋ କରୁଛି ଗୁହାରି, ରଥ ବାହୁଡ଼ାରେ ମୋତେ ନବ ବାହୁଡ଼େ ବାଇଶି ପାହାଚ ଚଢ଼ି ଚଢ଼ି ଯିବି, ଶରଦା ବାଲିରେ ଗଡ଼ି ଯାଉଥିବି, ଏତିକି କରୁଣା ହେଉ ଜଗତ ସାଇଁ, କେମିତି ଅଛ ହୋ କଳା ଗୋସାଇଁ। ପଟିଏ ଜାଣିନି ମୁଁ ଜଗମୋହନରେ, ନାଚ ଦେଖି ନାହିଁ କେବେ ନାଟ ମଣ୍ଡପରେ, ତୋଳିନି କେବେ ତୁମ ପୂଜା ପାଇଁ, चंदन मुखोरी नहीं तुम से बापाई तुम नव कले बर देखा मन बड़ दांड थे चल मन गुहारी शुणवा हे कला गोसाई केमी अच्छ हो कला गोसाई मुसे मीति अच्छी जेमिति रखी था कला गोसाई कला गोसाई।